ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ଏକ। ଅନନ୍ତର ଦାଉଦଙ୍କର ପୁତ୍ର ସଲୋମନ ଆପଣା ରାଜ୍ୟରେ ଦୃଢ଼ୀକୃତ ହେଲେ। ପୁଣି ସଦାପ୍ରଭୁ ତାଙ୍କର ପରମେଶ୍ୱର ତାଙ୍କର ସହବର୍ତ୍ତୀ ହୋଇ ତାଙ୍କୁ ଅତିଶୟ ମହାନ କଲେ। ପୁଣି ସଲୋମନ ସମଗ୍ର ଇସ୍ରାଏଲକୁ ସହସ୍ର ଓ ଶତପତିମାନଙ୍କୁ ବିଚାରକର୍ତ୍ତୃଗଣକୁ ଓ ସମୁଦାୟ ଇସ୍ରାଏଲ ମଧ୍ୟରେ ପିତୃବଂଶ ପ୍ରଧାନ ପ୍ରତ୍ୟେକ ଅଧିପତିଙ୍କୁ ଆଜ୍ଞା ଦେଲେ। ତେଣୁ ସଲୋମନ ଓ ତାଙ୍କ ସଙ୍ଗେ ସମଗ୍ର ସମାଜ ଗିବିଅନସ୍ଥିତ ଉଚ୍ଚସ୍ଥଳୀକି ଗଲେ, କାରଣ ସଦାପ୍ରଭୁଙ୍କ ସେବକ ମୂଷାଙ୍କ ଦ୍ୱାରା ପ୍ରାନ୍ତରରେ ନିର୍ମିତ ପରମେଶ୍ୱରଙ୍କ ସମାଗମ ତମ୍ବୁ ସେଠାରେ ଥିଲା। ମାତ୍ର ଦାଉଦ କିରିୟତ୍ ଜିଆରିମ୍ଠାରୁ ପରମେଶ୍ୱରଙ୍କ ସିନ୍ଦୁକ ନିମନ୍ତେ ଆପଣାର ପ୍ରସ୍ତୁତ ସ୍ଥାନକୁ ତାହା ଆଣିଥିଲେ, କାରଣ ସେ ତହିଁ ନିମନ୍ତେ ଜିରୁସାଲମରେ ଏକ ତମ୍ବୁ ସ୍ଥାପନ କରିଥିଲେ। ଆଉ ହୁର୍ର ପୌତ୍ର ଉରିର ପୁତ୍ର ବତ୍ସଲଲ ଯେଉଁ ପିତ୍ତଳମୟ ଯଜ୍ଞବେଦୀ ନିର୍ମାଣ କରିଥିଲା ତାହା ସେଠାସ୍ଥିତ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ଥିଲା। ପୁଣି ସଲୋମନ ଓ ସମାଜ ତହିଁ ନିକଟରେ ଅନ୍ୱେଷଣ କଲେ। ପୁଣି ସଲୋମନ ସେଠାକୁ ସମାଗମ ତମ୍ବୁ ନିକଟସ୍ଥ ସଦାପ୍ରଭୁଙ୍କ ସମ୍ମୁଖବର୍ତ୍ତୀ ପିତ୍ତଳମୟ ଯଜ୍ଞବେଦୀକି ଯାଇ ତହିଁ ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ। ସେହି ରାତ୍ରି ପରମେଶ୍ୱର ସଲୋମନଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମକୁ କ'ଣ ଦେବା ତାହା ମାଗ। ତହିଁରେ ସଲୋମନ ପରମେଶ୍ୱରଙ୍କୁ କହିଲେ, ତୁମ୍ଭେ ମୋ ପିତା ଦାଉଦଙ୍କ ପ୍ରତି ମହାଦୟା ପ୍ରକାଶ କରିଅଛ ଓ ତାଙ୍କର ପଦରେ ମୋତେ ରାଜା କରିଅଛ। ଏବେ ହେ ସଦାପ୍ରଭୁ ପରମେଶ୍ୱର, ମୋ ପିତା ଦାଉଦଙ୍କ ପ୍ରତି ତୁମ୍ଭର ପ୍ରତିଜ୍ଞା ସ୍ଥିରୀକୃତ ହେଉ, କାରଣ ତୁମ୍ଭେ ପୃଥିବୀର ଧୂଳିତୁଲ୍ୟ ବହୁସଂଖ୍ୟକ ଏକ ଗୋଷ୍ଠୀ ଉପରେ ମୋତେ ରାଜା କରିଅଛ। ମୁଁ ଯେପରି ଏହି ଲୋକମାନଙ୍କ ସମ୍ମୁଖରେ ବାହାରେ ଯିବାକୁ ଓ ଭିତରେ ଆସିବାକୁ ପାରିବି, ଏଥିପାଇଁ ମୋତେ ଜ୍ଞାନ ଓ ବୁଦ୍ଧି ଦିଅ, କାରଣ ଏପରି ବୃହତ୍ ତୁମ୍ଭର ଏହି ଗୋଷ୍ଠୀକି କିଏ ବିଚାର କରିପାରିବ? ତହିଁରେ ପରମେଶ୍ୱର ସଲୋମନଙ୍କୁ କହିଲେ, ତୁମ୍ଭେ ଧନ ସମ୍ପତ୍ତି କି ସମ୍ଭ୍ରମ କିମ୍ବା ତୁମ୍ଭ ଘୃଣାକାରୀମାନଙ୍କ ପ୍ରାଣ ଅଥବା ଦୀର୍ଘାୟୁ ହିଁ ମାଗିନାହଁ, ମାତ୍ର ଆମ୍ଭେ ଆପଣାର ଯେଉଁ ଲୋକମାନଙ୍କ ଉପରେ ତୁମ୍ଭକୁ ରାଜା କରିଅଛୁ ସେମାନଙ୍କ ବିଚାର କରିବା ନିମନ୍ତେ ଆପଣା ପାଇଁ ଜ୍ଞାନ ଓ ବୁଦ୍ଧି ମାଗିଅଛ। ଏଣୁ ଏହି କଥା ତୁମ୍ଭର ହୃଦ୍ଗତ ହେବାରୁ ଜ୍ଞାନ ଓ ବୁଦ୍ଧି ତୁମ୍ଭକୁ ଦତ୍ତ ହେଲା। ପୁଣି ଆମ୍ଭେ ତୁମକୁ ଏପରି ଧନ ଓ ସମ୍ପତ୍ତି ଓ ସମ୍ଭ୍ରମ ଦେବା ଯେ ତୁମ୍ଭର ପୂର୍ବବର୍ତ୍ତୀ ରାଜାମାନଙ୍କ ମଧ୍ୟରୁ କେହି ସେପରି ପାଇନାହିଁ କି ତୁମ୍ଭ ଉତ୍ତାରେ ଆଉ କେହି ସେପରି ପାଇବ ନାହିଁ। ତେଣୁ ସଲୋମନ ଗିବିଅନସ୍ଥିତ ଉଚ୍ଚସ୍ଥଳୀର ଯାତ୍ରାରୁ ଓ ସମାଗମ ତମ୍ବୁ ସମ୍ମୁଖରୁ ଜିରୁସାଲମକୁ ଆସିଲେ, ଆଉ ସେ ଇସ୍ରାଏଲ ଉପରେ ରାଜ୍ୟ କଲେ। ଏଉତାରେ ସଲୋମନ ରଥ ଓ ଅଶ୍ୱରୋହୀମାନଙ୍କୁ ସଂଗ୍ରହ କଲେ। ତାଙ୍କର 1400 ରଥ ଓ 12,000 ଅଶ୍ୱାରୋହୀ ଥିଲେ। ସେମାନଙ୍କୁ ସେ ରଥନଗରମାନରେ ଓ ରାଜାଙ୍କ ନିକଟରେ ଜିରୁସାଲମରେ ରଖିଲେ। ପୁଣି ରାଜା ଜିରୁସାଲମରେ ରୂପା ଓ ସୁନାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସ୍କାଷ୍ଠକୁ ତଳଭୂମିସ୍ଥ ଡିମ୍ବୁରୀ ବୃକ୍ଷ ପରି କଲେ। ଆଉ ସଲୋମନଙ୍କର ଅଶ୍ୱସବୁ ମିଶରରୁ ଅଣାଗଲା। ରାଜାଙ୍କର ବଣିକମାନେ ପ୍ରତ୍ୟେକ ପଲର ମୂଲ୍ୟ ଦେଇ ପଲ ପଲ କରି ପାଇଲେ। ଆଉ ମିଶରରୁ କ୍ରୀତ ଓ ଆନିତ ଏକ ଏକ ରଥର ମୂଲ୍ୟ 600 ରୌପ୍ୟ ମୁଦ୍ରା ଓ ଏକ ଏକ ଅଶ୍ୱର ମୂଲ୍ୟ 150 ମୁଦ୍ରା ଥିଲା। ଏହି ରୂପେ ସେମାନଙ୍କ ଦ୍ୱାରା ହିତ୍ୟ ଓ ଅରାମ୍ୟ ସମସ୍ତ ରାଜାଙ୍କ ନିମନ୍ତେ ହିଁ ସେସବୁ ଅଣାଯିବାର ରୀତି ଥିଲା।